ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ। 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ପ୍ରତ୍ୟେକ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିକଶିତ ଭାରତ ଗଠନ ଲାଗି ସମସ୍ତ ଲକ୍ଷ୍ୟ ପୂରଣ କରିବାର ଆବଶ୍ୟକତା ରହିଛି କହିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ଉତ୍ତରପ୍ରଦେଶରେ ଆଜି 2 ଦୁର୍ଘଟଣାରେ 6 ମୃତ ଏବଂ 19 ଆହତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମଙ୍ଗଲ ପାଣ୍ଡେଙ୍କୁ ଦେଶର ପ୍ରମୁଖ ଯୋଦ୍ଧା ଭାବେ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ସେ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ହେବାକୁ ଆହ୍ୱାନ ଦେଇଥିଲେ। ମଙ୍ଗଲ ପାଣ୍ଡେଙ୍କ ସାହସ ଏବଂ ବୀରତ୍ୱର କାହାଣୀ ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମଙ୍ଗଲ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଦେଶପ୍ରେମର ବଳିଷ୍ଠ ପ୍ରେରଣା ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ବିଦ୍ରୋହର ଅଗ୍ନିକୁ ପ୍ରଜ୍ୱଳିତ କରିବାରେ ମଙ୍ଗଲ ପାଣ୍ଡେଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଶ୍ରୀ ଶାହା କହିଛନ୍ତି 1857 ବିଦ୍ରୋହକୁ ମଙ୍ଗଲ ପାଣ୍ଡେ ଆହୁରି ଜୋରଦାର କରିଥିଲେ, ଯାହାଫଳରେ ବ୍ରିଟିଶ ଶାସନ ଭୟଭୀତ ହୋଇପଡ଼ିଥିଲା। ତାଙ୍କ ନେତୃତ୍ୱରେ ବାରାକପୁର କ୍ୟାଣ୍ଟନମେଣ୍ଟ ସ୍ୱାଧୀନତା ଆନ୍ଦୋଳନର କେନ୍ଦ୍ର ପାଲଟିଥିଲା। ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୀବନରୁ ପ୍ରେରଣା ନେବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ମଙ୍ଗଲ ପାଣ୍ଡେଙ୍କ ବଳିଦାନକୁ ପ୍ରଶଂସା କରି କହିଛନ୍ତି ତାଙ୍କ ଐତିହ୍ୟ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଜାତୀୟ ଚେତନା ଜାଗ୍ରତ କରିବା କ୍ଷେତ୍ରରେ ମଙ୍ଗଲ ପାଣ୍ଡେଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଗାମୀ ପିଢ଼ିକୁ ତାଙ୍କ ତ୍ୟାଗ ଏବଂ ସମର୍ପଣ ସର୍ବଦା ପ୍ରେରଣା ଦେବ ବୋଲି ଶ୍ରୀ ସିଂ କହିଛନ୍ତି। 2047 ମସିହା ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଲାଗି ଲକ୍ଷ୍ୟ ସ୍ଥିର କରାଯାଇଛି ଏବଂ ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ପ୍ରତ୍ୟେକ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି କେରଳର ପାଲକ୍କଡ଼ସ୍ଥିତ ଆଇଆଇଟିର ସପ୍ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବହନ, ଚିକିତ୍ସା, ସୁବିଧା ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣରେ ନେତୃତ୍ୱ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶିକ୍ଷାମନ୍ତ୍ରୀ କହିଛନ୍ତି ବିଶ୍ୱ ଡିଜିଟାଲ କ୍ଷେତ୍ରରେ ଭାରତ ତା'ର ଦୃଢ଼ ଉପସ୍ଥିତି ଜାହିର କରିଛି। ପ୍ରଯୁକ୍ତି ବିଦ୍ୟା ଏବଂ କୃଷିରେ ଆଧୁନିକ ପ୍ରଯୁକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସାରା ଦେଶରେ ପ୍ରଯୁକ୍ତି ବିଦ୍ୟାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି। ଏହି ଅବସରରେ 328 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସମସ୍ତ ଲକ୍ଷ୍ୟ ପୂରଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଦେଶର ଯୁବପିଢ଼ିଙ୍କୁ ନିଶାମୁକ୍ତ କରିବା ଆଜିର ଆବଶ୍ୟକତା। ଆଜି ବାରାଣାସୀରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ସମସ୍ତଙ୍କୁ ପ୍ରଥମେ ରାଷ୍ଟ୍ରର ଭାବନା ଗ୍ରହଣ କରିବାକୁ ପଡ଼ିବ। ଏହି ଅବସରରେ ସେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।
ଆଜି ଇତନି ବଡ଼ି ସଂଖ୍ୟା ମେ ମୁଝେ ବତାୟା ଗୟା କି 100 ସଂଖ୍ୟା 100 ସ୍ପିରିଚୁଆଲ ଅର୍ଗାନାଇଜେସନ କୁ ହମନେ ତୟ କରା ଥା ଲେକିନ 113 କୈ ଲୋଗୋନେ ପିଛେ ସେ ଆଗ୍ରହ କରା हम जोड़ना चाहते हैं 113 स्पिरिचुअल ऑर्गेनाइजेशन के युवा प्रतिनिधि यहां जुड़े हैं और मुझे खुशी इस बात की है कि देश की विविधता में देख रहा हो अलग अलग वेशभूषा में अलग अलग स्पिरिचुअल ऑर्गेनाइजेशन के ड्रेस कोड के साथ शिस्तबद्धता के साथ आप सब लोग पधारे हैं। तहे दिल से आप सभी का हार्दिक स्वागत करता हूं।
କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଯୁବପିଢ଼ିଙ୍କୁ ସଶକ୍ତ କରାଯାଉଛି ଏବଂ ସେମାନେ ଯେଭଳି ଦେଶ ଗଠନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିପାରିବେ ତାହା ନିଶ୍ଚିତ କରାଯାଉଛି। ନିଶାମୁକ୍ତ ଭାରତ ଗଠନ ଲାଗି ଲୋକମାନଙ୍କୁ ଅଭିଯାନରେ ସାମିଲ ହେବାକୁ ଏବଂ ଶପଥପାଠ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଯୁବପିଢ଼ିଙ୍କୁ ନିଶାମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଥିବା କହିଛନ୍ତି। ଆୟୋଜିତ ସମ୍ମିଳନୀରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗଦେଇ କହିଛନ୍ତି କାଶୀ ହେଉଛି ଏକ ଆଧ୍ୟାତ୍ମିକ ସହର ଏବଂ ଏହିଠାରୁ ଆଧ୍ୟାତ୍ମିକତାର ଯାତ୍ରା ଆରମ୍ଭ ହେଉଛି। ଏହି ସମ୍ମିଳନୀରେ ଦେଶର 100ରୁ ଅଧିକ ଆଧ୍ୟାତ୍ମିକ ଓ ସାମାଜିକ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକର 500ରୁ ଅଧିକ ଯୁବ ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଡାକ ବିଭାଗ ପରବର୍ତ୍ତୀ ପିଢ଼ିର ଆଡ଼ଭାନ୍ସଡ୍ ପୋଷ୍ଟାଲ ଟେକ୍ନୋଲୋଜି ଏପିଟି ଆପ୍ଲିକେସନର ପ୍ରଚଳନ ବିଷୟ ଘୋଷଣା କରିଛି। ଏହାଦ୍ୱାରା ରାଷ୍ଟ୍ର ନିର୍ମାଣ ଏବଂ ଡିଜିଟାଲ ଉତ୍କୃଷ୍ଟତା ହାସଲ କରାଯାଇପାରିବ। ଏପିଟି ଆପ୍ଲିକେସନ ଜରିଆରେ ଉପଭୋକ୍ତା ଅଭିଜ୍ଞତା ଦୃଢ଼ ହେବା ସହ ଦ୍ରୁତ ସେବା ପ୍ରଦାନ ଏବଂ ଅଧିକ ଗ୍ରାହକ ଅନୁକୂଳ ସେବା ପ୍ରଦାନ କରିବା ଲାଗି ପଦକ୍ଷେପ ନିଆଯାଇଛି। ଏହି ଏପିଟି ଆପ୍ଲିକେସନ ଅନୁଯାୟୀ ସୋମବାରଠାରୁ ଦିଲ୍ଲୀର ଡାକଘରଗୁଡ଼ିକରେ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଉନ୍ନତ ବ୍ୟବସ୍ଥାରେ ଦ୍ରୁତ ବେଗରେ ପୋଷ୍ଟାଲ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରାଯାଇପାରିବ। ସିକ୍କିମ୍ରେ ନାଥୁଲା ଗିରିପଥ ଦେଇ ପବିତ୍ର କୈଳାସ ମାନସରୋବର ଯାତ୍ରା ସୁରୁଖୁରୁରେ ଚାଲିଛି। ବରିଷ୍ଠ ଅଧିକାରୀମାନେ ଆଜି ନାଥୁଲାରୁ ଷଷ୍ଠ ବ୍ୟାଚ୍ ଯାତ୍ରୀମାନଙ୍କ ତିବ୍ଦତୀୟ ସ୍ୱାୟତ୍ତ ଅଞ୍ଚଳକୁ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 4ଟି ବ୍ୟାଚ୍ ସଫଳତାର ସହ କୈଳାସ ମାନସରୋବର ଯାତ୍ରା ସମାପ୍ତ କରିଥିବାବେଳେ ପଞ୍ଚମ ବ୍ୟାଚ୍ ଯାତ୍ରା ଶେଷ କରି ଗ୍ୟାଙ୍ଗଟକ୍କୁ ଫେରୁଛନ୍ତି। ଚଳିତ ବର୍ଷ ନାଥୁଲା ଦେଇ ଆଉ 4ଟି ବ୍ୟାଚ୍ ଯାତ୍ରା କରିବେ। ସମସ୍ତ ବ୍ୟାଚ୍ ସହିତ ଡାକ୍ତର, ରୋଷେୟା ଏବଂ ଜନସମ୍ପର୍କ ଅଧିକାରୀ ରହିଛନ୍ତି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ସିକ୍କିମ୍ର ବିଭିନ୍ନ ସ୍ଥାନରେ 4ରୁ 5 ଦିନ ରଖାଯାଇ ଯାତ୍ରାକୁ ଛଡ଼ାଯାଉଛି। ଯାତ୍ରା ସମୟରେ 24 ଘଣ୍ଟିଆ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ନିମନ୍ତେ ITBP, BRO, BSNL ଓ ସିକ୍କିମ୍ ସରକାରଙ୍କ ସମସ୍ତ ସଂସ୍ଥା କାର୍ଯ୍ୟ କରୁଛନ୍ତି। ଉତ୍ତରପ୍ରଦେଶରେ ଆଜି ଯମୁନା ଏକ୍ସପ୍ରେସ୍ ୱେରେ ବଡ଼ି ଭୋରୁ 2ଟି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଛନ୍ତି। ମଥୁରା ପୁଲିସ୍ ଅଧୀକ୍ଷକ ଶ୍ଳୋକ କୁମାର କହିଛନ୍ତି ସକାଳ 3ଟା ବେଳେ ଏକ ମିନି ଭ୍ୟାନ୍ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଠିକ୍ 1 ଘଣ୍ଟା ପରେ ଦିଲ୍ଲୀରୁ ମଧ୍ୟପ୍ରଦେଶ ଯାଉଥିବା ଏକ ବସ୍ ଓଲଟି ପଡ଼ିବା ଫଳରେ 17 ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
पहला एक्सीडेंट रात्रि 3 बजे, इसमें एक चलती इको कार सामने चल रहे ट्रक में जाकर घुस गई। संभवतः ड्राइवर को नींद आने के चलते ये घटना हुई है। घायल को हॉस्पिटल में भर्ती कराया गया है। दूसरी घटना 151 माइलस्टोन पर रात्रि 4 बजे के करीब ये घटना हुई। इसमें एक प्राइवेट बस है, उसमें भी मोस्ट प्रोबेबली ड्राइवर को नींद आने के कारण ये बस ओवरटर्न कर गई।
ବେଟିଂ ଆପ୍ ମାମଲା ସମ୍ପର୍କରେ ଟେକ୍ କମ୍ପାନୀ ଗୁଗୁଲ ଏବଂ ମେଟାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ନୋଟିସ୍ ଜାରି କରିଛି। ଉଭୟ କମ୍ପାନୀର ପ୍ରତିନିଧିମାନଙ୍କୁ ଆସନ୍ତା ସୋମବାର ଦିନ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ଲାଇନ୍ ବେଟିଂ ଆପ୍ଗୁଡ଼ିକର ପ୍ରଚାର ପ୍ରସାର ଦିଗରେ ଗୁଗୁଲ ଏବଂ ମେଟା ଡିଜିଟାଲ ପ୍ଲାଟଫର୍ମର ଭୂମିକା ଉପରେ ଇଡି ଯାଞ୍ଚ କରୁଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନରେ ଏପର୍ଯ୍ୟନ୍ତ 7,48,00,000ରୁ ଅଧିକ ଭୋଟର ଗଣନା ଫର୍ମ ସଂଗ୍ରହ କରାଯାଇଛି। ଏହା ମୋଟ ମତଦାତାଙ୍କ 94.68% ହୋଇଥିବା ଆୟୋଗ କହିଛନ୍ତି। କେବଳ 5.2% ଭୋଟର ଫର୍ମ ଦାଖଲ କରିବା ବାକି ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଭୋଟର ଆବଶ୍ୟକ ଦସ୍ତାବିଜ୍ ସହ ଫର୍ମ ଦାଖଲ କରିବାକୁ ଅଧିକ ସମୟ ଆବଶ୍ୟକ କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ 1.61% ଭୋଟରଙ୍କ ମୃତ୍ୟୁ ହୋଇଥିବା ବେଳେ 2.3% ଭୋଟର ସ୍ଥାନ ପରିବର୍ତ୍ତନ କରିଛନ୍ତି। 4.67% ଭୋଟର ନିର୍ଦ୍ଧାରିତ ଠିକଣାରେ ନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଏହି ଅଭିଯାନ ନିମନ୍ତେ 7,99,00,000ରୁ ଅଧିକ ଭୋଟର ଗଣନା ଫର୍ମ ମୁଦ୍ରଣ କରାଯାଇଛି। ବିଶ୍ୱ ମହାମାରୀ ନିମନ୍ତେ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ରହଣ କରିଥିବା ସଂଶୋଧନଗୁଡ଼ିକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। COVID-19 ସମୟରେ ଦେଖାଦେଇଥିବା ବିଶୃଙ୍ଖଳାଗୁଡ଼ିକୁ ଦୂର କରି ଅନ୍ତର୍ଜାତୀୟ ସମନ୍ୱୟକୁ ସୁଦୃଢ଼ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ସଂଶୋଧନ କରିଥିଲା। ଗତକାଲି ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ ପକ୍ଷରୁ ଏହି ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବା ପରେ ତାହା ପ୍ରତ୍ୟାଖ୍ୟାନ କରାଯାଇଥିବା କୁହାଯାଇଛି। ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ। 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ପ୍ରତ୍ୟେକ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିକଶିତ ଭାରତ ଗଠନ ଲାଗି ସମସ୍ତ ଲକ୍ଷ୍ୟ ପୂରଣ କରିବାର ଆବଶ୍ୟକତା ରହିଛି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ। ଏବଂ ଉତ୍ତରପ୍ରଦେଶରେ ଆଜି 2ଟି ଦୁର୍ଘଟଣାରେ 6 ମୃତ, 19 ଆହତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ଲଗ୍ଇନ୍ କରିପାରିବେ ଆମ ୱେବସାଇଟ୍ newsonair.gov.in ଓ ଆମ ଆପ୍ newsonair।